ଓମ୍ ଶାନ୍ତି। ଏକୋଇଶ ତିନି 2026 ମହାବାକ୍ୟ ବାବା କହୁଛନ୍ତି, ମିଠେ ବଚେ, ଶ୍ରୀମତ ଅନୁସାରେ କଲ୍ୟାଣକାରୀ ହେବାକୁ ପଡ଼ିବ ଏବଂ ସମସ୍ତଙ୍କୁ ସୁଖର ରାସ୍ତା ଦେଖାଇବାକୁ ହେବ। ଶ୍ରୀମତ ଆଧାରରେ କଲ୍ୟାଣକାରୀ ହେବାକୁ ପଡ଼ିବ ଏବଂ ସମସ୍ତଙ୍କୁ ସୁଖର ରାସ୍ତା ଦେଖାଇବାକୁ ହେବ। ଆଜିର ପ୍ରଶ୍ନ, କୌଣସି ପ୍ରକାରର ତ୍ରୁଟି ହେବାର ମୁଖ୍ୟ କାରଣ କ'ଣ? କୌଣସି ପ୍ରକାରର ତ୍ରୁଟି ହେବାର ମୁଖ୍ୟ କାରଣ କ'ଣ? ଆଜିର ଉତ୍ତର, ଦେହ ଅଭିମାନ। ଦେହ ଅଭିମାନ କାରଣରୁ ହିଁ ପିଲାମାନଙ୍କ ଦ୍ୱାରା ବହୁତ ଭୁଲ ହେଉଛି, ଯାହାଫଳରେ ସେମାନେ ସେବା ମଧ୍ୟ କରିପାରନ୍ତି ନାହିଁ। ସେମାନଙ୍କ ଦ୍ୱାରା ଏଭଳି କର୍ମ ହୋଇଥାଏ ଯାହାକି ସମସ୍ତେ ଘୃଣା କରିଥାନ୍ତି। ସେଥିପାଇଁ ବାବା କହୁଛନ୍ତି, ପିଲାମାନେ ଆତ୍ମ ଅଭିମାନୀ ହୁଅ, କୌଣସି ପ୍ରକାରର ଅକର୍ତ୍ତବ୍ୟ କର ନାହିଁ, କ୍ଷୀରଖଣ୍ଡ ସଦୃଶ ହୋଇ ସେବାର ଭଲ ଭଲ ଯୋଜନା ପ୍ରସ୍ତୁତ କର, ମୁରଲିକୁ ଶୁଣ, ଏହାକୁ ଧାରଣା ମଧ୍ୟ କର, ଏଥିରେ ବେପରୁଆ ହୁଅ ନାହିଁ। ଆଜିର ଗୀତ, ଛୋଡ଼ ଭି ଦେ ଆକାଶ ସିଂହାସନ। ଓମ୍ ଶାନ୍ତି। ଆତ୍ମିକ ପିଲାମାନଙ୍କୁ ଆତ୍ମିକ ପିତାଙ୍କ ଦ୍ୱାରା ଶ୍ରୀମତ ମିଳୁଛି। ବର୍ତ୍ତମାନ ମୁଁ ସମସ୍ତ ସେବା କେନ୍ଦ୍ରର ପିଲାମାନଙ୍କ ସହିତ କଥାବାର୍ତ୍ତା ହେଉଛି। ତେବେ ଯେଉଁ ତ୍ରିମୂର୍ତ୍ତି ଗୋଲା ଅର୍ଥାତ୍ ସୃଷ୍ଟିଚକ୍ର, କଳ୍ପବୃକ୍ଷ, ସିଢ଼ି, ଲକ୍ଷ୍ମୀନାରାୟଣଙ୍କର ଏବଂ ଶ୍ରୀକୃଷ୍ଣଙ୍କର ଚିତ୍ର ରହିଛି, ଯାହାକି ମୁଖ୍ୟ ଚିତ୍ର ଅଟେ, ଏହି ଛଅଟି ଯେପରିକି ପୁରା ପ୍ରଦର୍ଶନୀ ଅଟେ, ଏଥିରେ ପୁରା ଜ୍ଞାନର ସାରାଂଶ ରହିଛି। ଯେପରି ବିଜ୍ଞାପନ ନିମନ୍ତେ ନାଟକର ପର୍ଦ୍ଦା ତିଆରି କରାଯାଇଥାଏ, ଯାହାକି ବର୍ଷା ଇତ୍ୟାଦିରେ ମଧ୍ୟ ଖରାପ ହୋଇନଥାଏ, ସେହିଭଳି ଏହି ମୁଖ୍ୟ ଚିତ୍ରଗୁଡ଼ିକୁ ମଧ୍ୟ ତିଆରି କରିବା ଦରକାର। ଆତ୍ମିକ ସେବାକୁ ବଢ଼ାଇବା ପାଇଁ ଏବଂ ଭାରତବାସୀ ମନୁଷ୍ୟମାନଙ୍କର କଲ୍ୟାଣ କରିବା ପାଇଁ ପିଲାମାନଙ୍କୁ ଶ୍ରୀମତ ମିଳୁଛି, ଗାୟନ ମଧ୍ୟ ଅଛି। ବେହଦର ପିତା ଭଗବାନ କଲ୍ୟାଣକାରୀ ଅଟନ୍ତି, ତେବେ ନିଶ୍ଚିତ କେହି ଅକଲ୍ୟାଣକାରୀ ମଧ୍ୟ ଥିବ, ଯେଉଁ କାରଣରୁ ବାବାଙ୍କୁ ଆସି ପୁଣି କଲ୍ୟାଣ କରିବାକୁ ପଡ଼ୁଛି। ତେବେ ଯେଉଁ ଆତ୍ମିକ ସନ୍ତାନମାନଙ୍କର କଲ୍ୟାଣ ହେଉଛି, ସେମାନେ ଏହି କଥାକୁ ବୁଝିପାରିବେ। ଯେପରି ଆମର କଲ୍ୟାଣ ହେଉଛି, ସେହିପରି ଆମେମାନେ ଅନ୍ୟମାନଙ୍କର ମଧ୍ୟ କଲ୍ୟାଣ କରିବା ଉଚିତ। ଯେପରି ବ୍ରହ୍ମା ବାବାଙ୍କର ମଧ୍ୟ ଚିନ୍ତନ ଚାଲୁଛି ଯେ କିପରି ଅନ୍ୟମାନଙ୍କର କଲ୍ୟାଣ କରିବି, ସେଥିପାଇଁ ଭିନ୍ନ ଭିନ୍ନ ଉପାୟମାନ ବତାଉଛନ୍ତି। 6x9 ସାଇଜ୍ର ଟିଣ ଚାଦର ଉପରେ ଏହି ଚିତ୍ର ତିଆରି କରିବା ଦରକାର। ଦିଲ୍ଲୀ ଭଳି ସହରମାନଙ୍କୁ ପ୍ରାୟତଃ ଅଧିକାଂଶ ଲୋକ ଆସିଥାନ୍ତି, କାରଣ ସେଠାରେ ସରକାରଙ୍କର ବିଧାନସଭା ଇତ୍ୟାଦି ରହିଛି। ସେକ୍ରେଟେରୀ ଏଟ୍ ଅର୍ଥାତ୍ ସଚିବାଳୟକୁ ମଧ୍ୟ ବହୁତ ଲୋକ ଆସିଥାନ୍ତି, ତେଣୁ ସେଠାରେ ଏହି ସବୁ ଚିତ୍ର ବା ବୋର୍ଡ଼ ରଖିବା ଦରକାର। ଅନେକଙ୍କର କଲ୍ୟାଣ କରିବା ପାଇଁ ବାବା ମତ ଦେଉଛନ୍ତି। ଏହିଭଳି ଟିଣ ଚାଦର ଉପରେ ବହୁତ ଚିତ୍ର ତିଆରି ହୋଇପାରିବ, ତେବେ ଦେହି ଅଭିମାନୀ ହୋଇ ବାବାଙ୍କ ସେବାରେ ଲାଗିଯିବାକୁ ହେବ। ବାବା ତୁମମାନଙ୍କୁ ଶ୍ରୀମତ ଦେଉଛନ୍ତି, ଏହି ଚିତ୍ରକୁ ହିନ୍ଦୀ ଏବଂ ଇଂରାଜୀ ଭାଷାର ଲେଖା ସହ ତିଆରି କରିବା ଦରକାର। ଏହି ଛଅଟି ଚିତ୍ର ମୁଖ୍ୟ ମୁଖ୍ୟ ଜାଗାରେ ଲାଗିଯିବା ଦରକାର। ଯଦି ଏହିଭଳି ମୁଖ୍ୟ ସ୍ଥାନମାନଙ୍କରେ ଚିତ୍ର ଲାଗିଯିବ, ତେବେ ଶହ ଶହ ଲୋକ ତୁମ ପାଖକୁ ବୁଝିବା ପାଇଁ ଆସିବେ। କିନ୍ତୁ ପିଲାମାନଙ୍କ ଭିତରେ ଦେହ ଅଭିମାନ ଥିବା କାରଣରୁ ବହୁତ ଭୁଲ ହୋଇଯାଉଛି। ଏଭଳି କେବେ ବି ଭାବ ନାହିଁ ଯେ ମୁଁ ପକ୍କା ଦେହି ଅଭିମାନୀ ଅଟେ, ତ୍ରୁଟି ତ ବହୁତ ହେଉଛି କିନ୍ତୁ ସତ କହୁନାହାନ୍ତି। ବାବା ବୁଝାଉଛନ୍ତି, ଏଭଳି କୌଣସି କର୍ତ୍ତବ୍ୟ କର ନାହିଁ ଯାହାଦ୍ୱାରା କେହି ତୁମ ପ୍ରତି ଘୃଣାଭାବ ଆଣିବେ, ଯେ ୟାଙ୍କ ଭିତରେ ଦେହ ଅଭିମାନ ବହୁତ ଅଛି। ତୁମେ ସଦାସର୍ବଦା ଯୁଦ୍ଧକ୍ଷେତ୍ରରେ ଅଛ, ଅନ୍ୟ ଜାଗାମାନଙ୍କରେ ତ ଅତି ବେଶୀରେ 10-20 ବର୍ଷ ପର୍ଯ୍ୟନ୍ତ ଯୁଦ୍ଧ ଚାଲିଥାଏ, ହେଲେ ମାୟା ସହିତ ତୁମର ଯୁଦ୍ଧ ତ ଶେଷ ସମୟ ପର୍ଯ୍ୟନ୍ତ ଚାଲିବ, କିନ୍ତୁ ଗୁପ୍ତ ରୂପରେ, ଯାହାକୁ କେହି ଜାଣିପାରିବେ ନାହିଁ। ଗୀତାରେ ଯେଉଁ ମହାଭାରତ ଯୁଦ୍ଧର ଗାୟନ ରହିଛି, ତାହା ସ୍ଥୂଳ ଯୁଦ୍ଧ ଭାବରେ ଦେଖାଇ ଦେଇଛନ୍ତି। କିନ୍ତୁ ଏହା ହେଲା ଆତ୍ମିକ ଯୁଦ୍ଧ। ଆତ୍ମିକ ଯୁଦ୍ଧ ହେଲା ପାଣ୍ଡବମାନଙ୍କର। ସେହି ଯୁଦ୍ଧ ହେଉଛି ସେମାନଙ୍କର, ଯେଉଁମାନେ ପରମପିତା ପରମାତ୍ମାଙ୍କଠାରୁ ବିପରୀତ ବୁଦ୍ଧି ଅଟନ୍ତି। ତୁମେ ବ୍ରାହ୍ମଣ କୁଳଭୂଷଣମାନଙ୍କର ହେଲା ପ୍ରୀତି ବୁଦ୍ଧି। ତୁମେ ତ ଅନ୍ୟ ସବୁ ସଙ୍ଗ ତ୍ୟାଗ କରି ଏକମାତ୍ର ବାବାଙ୍କ ସଙ୍ଗରେ ସମ୍ବନ୍ଧ ଯୋଡ଼ୁଛ। ଅନେକ ସମୟରେ ଦେହ ଅଭିମାନ ଆସିବା କାରଣରୁ ଏକଥା ଭୁଲି ଯାଉଛ ଯେ ଏବଂ ନିଜର ହିଁ ପଦ ଭ୍ରଷ୍ଟ କରିଦେଉଛ। ଏଇଭଳି କହିବା ଦ୍ୱାରା ଶେଷ ସମୟରେ ବହୁତ ପଶ୍ଚାତାପ କରିବାକୁ ପଡ଼ିବ, ଆଉ କିଛି ବି କରିପାରିବ ନାହିଁ। ଏହା ହେଲା କଳ୍ପ କଳ୍ପର କଥା। ଯଦି ବର୍ତ୍ତମାନ କେହି ଅକର୍ତ୍ତବ୍ୟ କରୁଛନ୍ତି, ତେବେ କଳ୍ପ କଳ୍ପାନ୍ତର ପାଇଁ ତାଙ୍କର ପଦ ଭ୍ରଷ୍ଟ ହୋଇଯାଉଛି, ବହୁତ ବଡ଼ କ୍ଷତି ହୋଇଯାଉଛି। ବାବା କହୁଛନ୍ତି, ଆଗରୁ ତୁମେ 100% କ୍ଷତିରେ ଥିଲ, ଏବେ ବାବା ତୁମକୁ 100% ଲାଭକୁ ନେଇଯାଉଛନ୍ତି। ତେଣୁ ଶ୍ରୀମତ ଅନୁସାରେ ଚାଲିବା ଦରକାର। ପ୍ରତ୍ୟେକ ପିଲାଙ୍କୁ କଲ୍ୟାଣକାରୀ ହେବାକୁ ପଡ଼ିବ, ସମସ୍ତଙ୍କୁ ସୁଖର ରାସ୍ତା ବତାଇବାକୁ ପଡ଼ିବ। ସୁଖ ତ ସ୍ୱର୍ଗରେ ହିଁ ଅଛି, ନର୍କରେ ଅଛି ଦୁଃଖ, କାରଣ ଏହା ହେଲା ବିକାରୀ ଦୁନିଆ, ଯାହାକି ଦିନେ ନିର୍ବିକାରୀ ଥିଲା, ଏବେ ପୁଣି ବିକାରୀ ଦୁନିଆ ହୋଇଯାଇଛି। ବାବା ପୁନର୍ବାର ଏହି ଦୁନିଆକୁ ନିର୍ବିକାରୀ କରୁଛନ୍ତି। ଏହିସବୁ କଥାକୁ ଦୁନିଆରେ କେହି ବି ଜାଣିନାହାନ୍ତି। ତେଣୁ ଏହି ମୁଖ୍ୟ ଚିତ୍ରଗୁଡ଼ିକୁ ସ୍ଥାୟୀ ଜାଗାମାନଙ୍କରେ ଲଗାଇବା ଦରକାର। ପ୍ରଥମ ନମ୍ବରରେ ଦିଲ୍ଲୀ, ଦ୍ୱିତୀୟରେ ବମ୍ବେ ଏବଂ କଲିକତା। କାହାକୁ ବି ଅର୍ଡ଼ର ଦେଇ ଟିଣ ଚାଦର ଉପରେ ତିଆରି କରାଯାଇପାରିବ। ଆଗ୍ରାକୁ ମଧ୍ୟ ବୁଲିବା ପାଇଁ ବହୁତ ଲୋକ ଯାଉଛନ୍ତି। ପିଲାମାନେ ସେବା ତ ବହୁତ ଭଲ କରୁଛନ୍ତି, କିନ୍ତୁ ଆଉ କିଛି କର୍ତ୍ତବ୍ୟ ମଧ୍ୟ କରି ଦେଖାନ୍ତୁ। ଏହି ଚିତ୍ରକୁ ତିଆରି କରିବାରେ କୌଣସି ଅସୁବିଧା ନାହିଁ, କେବଳ ଅନୁଭବ ବା ଅଭିଜ୍ଞତା ଦରକାର। ଚିତ୍ର ବହୁତ ବଡ଼ ହେବା ଦରକାର, ଯାହାକି କେହି ଦୂରରୁ ମଧ୍ୟ ପଢ଼ିପାରିବେ। ଗୋଲା ଚିତ୍ର ମଧ୍ୟ ବଡ଼ କରି ତିଆରି ହୋଇପାରିବ, ନିରାପଦରେ ମଧ୍ୟ ରଖିବାକୁ ପଡ଼ିବ, ଯାହାକି କେହି ଖରାପ କରି ନଦେବେ। ଯଜ୍ଞରେ ଅସୁରମାନଙ୍କର ବିଘ୍ନ ତ ପଡ଼ୁଛି, କାରଣ ଏହା ହେଉଛି ନୂଆ କଥା। ସେମାନେ ଯେଉଁ ସବୁ ଦୋକାନ ଖୋଲି ବସିଛନ୍ତି, ଅର୍ଥାତ୍ ଭକ୍ତି ମାର୍ଗର ବିଶେଷ ସ୍ଥାନ ସବୁ ରହିଛି, ଶେଷରେ ବୁଝିଯିବେ ଯେ ଆମେମାନେ ତ ସବୁକୁ ମହତ୍ତ୍ୱ ଦେବା ପରେ ମଧ୍ୟ ତଳକୁ ଖସି ଆସିଛୁ, ତେବେ ନିଶ୍ଚିତ ସେଥିରେ କିଛି ତ୍ରୁଟି ରହିଥିବ। ବାବା ହିଁ କଲ୍ୟାଣକାରୀ ଅଟନ୍ତି, ସେ ହିଁ କହିପାରିବେ ଯେ ଭାରତର କଲ୍ୟାଣ କିପରି ଏବଂ କେବେ ହୋଇଥିଲା। ଭାରତକୁ ତମ ପ୍ରଧାନ କିଏ କରୁଛନ୍ତି, ପୁଣି ସତପ୍ରଧାନ କିଏ କରୁଛି, ଏହି ଚକ୍ର କିପରି ଘୁରୁଛି, ଏକଥା କେହି ଜାଣିନାହାନ୍ତି। ଏହି ସଙ୍ଗମ ଯୁଗକୁ ମଧ୍ୟ କେହି ଜାଣିନାହାନ୍ତି। ତେଣୁ ଭାବୁଛନ୍ତି ଭଗବାନ ଯୁଗେ ଯୁଗେ ଆସୁଛନ୍ତି, କେବେ କେବେ ପୁଣି କହୁଛନ୍ତି ଭଗବାନ ତ ନାମ ରୂପରୁ ଅଲଗା, ଭାରତ ପ୍ରାଚୀନ ସ୍ୱର୍ଗ ଥିଲା, ଏ କଥା ମଧ୍ୟ କହୁଛନ୍ତି ଯେ ଖ୍ରୀଷ୍ଟଙ୍କର 3000 ବର୍ଷ ପୂର୍ବରୁ ଦେବତାମାନଙ୍କର ରାଜ୍ୟ ଥିଲା, ପୁଣି କଳ୍ପର ଆୟୁଷକୁ ମଧ୍ୟ ଲମ୍ବା କରିଦେଇଛନ୍ତି। ତେଣୁ ପିଲାମାନଙ୍କୁ ଦେହି ଅଭିମାନୀ ହେବାର ବହୁତ ପରିଶ୍ରମ କରିବାକୁ ହେବ। ଅଧା କଳ୍ପ ସତ୍ୟ ତ୍ରେତାରେ ତୁମେ ଆତ୍ମ ଅଭିମାନୀ ଥିଲ, କିନ୍ତୁ ପରମାତ୍ମା ଅଭିମାନୀ ନଥିଲ। ଏଠାରେ ତ ତୁମେମାନେ ଦେହ ଅଭିମାନୀ ହୋଇଯାଇଛ, ଏବେ ପୁଣି ତୁମକୁ ଦେହି ଅଭିମାନୀ ହେବାକୁ ପଡ଼ିବ। ଯାତ୍ରା ଶବ୍ଦ ମଧ୍ୟ ଅଛି, କିନ୍ତୁ ତାର ଅର୍ଥ କିଛି ଜାଣିନାହାନ୍ତି। ମନମନା ଭବର ଅର୍ଥ ହେଲା ଆତ୍ମିକ ଯାତ୍ରାରେ ରୁହ। ହେ ଆତ୍ମାମାନେ, ମୁଁ ପିତା ମୋତେ ମନେ ପକାଅ। କୃଷ୍ଣ ତ ଏପରି କହିପାରିବେ ନାହିଁ, ଇଏ ଗୀତାର ଭଗବାନ କିପରି ହୋଇପାରିବେ, ତାଙ୍କ ଉପରେ ତ କେହି କଳଙ୍କ ଲଗାଇ ପାରିବେ ନାହିଁ। ଏକଥା ମଧ୍ୟ ବାବା ବୁଝାଉଛନ୍ତି, ଯେତେବେଳେ ସିଡ଼ିରେ ତଳକୁ ଖସୁଛନ୍ତି, ଅଧା କଳ୍ପ ତେବେ କାମ ଅଗ୍ନିରେ ଜଳି କଳା ଅର୍ଥାତ୍ ବିକାରୀ ହୋଇଯାଇଛନ୍ତି। ଏବେ ତ କଳିଯୁଗ ଆଇରନ୍ ଏଜ୍ ଦୁନିଆ, ତେଣୁ ଏହି ଦୁନିଆର ସମ୍ପ୍ରଦାୟ ମଧ୍ୟ କଳା ହିଁ ରହିବେ, କିନ୍ତୁ ସମସ୍ତଙ୍କର ଶ୍ୟାମଳ ରୂପ କିପରି କରିବେ? ଏହି ଚିତ୍ର ଆଦି ଯାହା କିଛି ବି ତିଆରି କରୁଛନ୍ତି, ସବୁ କିଛି ଅବୁଝା ଭାବରେ କରିଛନ୍ତି। କେବଳ ଜଣକୁ ହିଁ ଶ୍ୟାମ ଏବଂ ସୁନ୍ଦର କହିବା, ଏହା କିପରି ସମ୍ଭବ? ତେଣୁ ଏହାକୁ କୁହାଯାଇଛି ଅନ୍ଧଶ୍ରଦ୍ଧା, ଅର୍ଥାତ୍ କଣ୍ଢେଇ ପୂଜା। କଣ୍ଢେଇର ନାମ ରୂପ କର୍ତ୍ତବ୍ୟ ଆଦି କିଛି ବି ନଥାଏ, ତୁମେମାନେ ମଧ୍ୟ ପ୍ରଥମେ କଣ୍ଢେଇ ପୂଜା କରୁଥିଲ ନା? ପୂଜାର ଅର୍ଥକୁ କିଛି ବି ବୁଝିନଥିଲ, ତେବେ ବାବା ବୁଝାଉଛନ୍ତି। ମୁଖ୍ୟ ମୁଖ୍ୟ ପ୍ରଦର୍ଶନୀର ଚିତ୍ର ତିଆରି ହେବା ଦରକାର। ଏଭଳି କମିଟି ତିଆରି ହେଉ ଯିଏକି ପ୍ରଦର୍ଶନୀ ପରେ ପ୍ରଦର୍ଶନୀର ଆୟୋଜନ କରିଚାଲିବ। ବନ୍ଧନମୁକ୍ତ ତ ବହୁତ ଅଛନ୍ତି, କନ୍ୟାମାନେ ବନ୍ଧନମୁକ୍ତ ଅଟନ୍ତି, ବାନପ୍ରସ୍ତିମାନେ ମଧ୍ୟ ବନ୍ଧନମୁକ୍ତ ଅଟନ୍ତି। ତେବେ ପିଲାମାନଙ୍କୁ ବାବାଙ୍କର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ଦରକାର। ଏମାନେ ହେଲେ ଗୁପ୍ତ ପାଣ୍ଡବ, ଯାହାଙ୍କୁ କେହି ବି ଚିହ୍ନି ପାରୁନାହାନ୍ତି। ବାବା ମଧ୍ୟ ଗୁପ୍ତ, ଜ୍ଞାନ ମଧ୍ୟ ଗୁପ୍ତ। ଦୁନିଆରେ ମନୁଷ୍ୟ ମନୁଷ୍ୟକୁ ଜ୍ଞାନ ଦେଇଥାନ୍ତି, ଏଠାରେ ପିତା ପରମାତ୍ମା ଆତ୍ମାମାନଙ୍କୁ ଜ୍ଞାନ ଦେଉଛନ୍ତି। କିନ୍ତୁ ଏକଥା ବୁଝୁନାହାନ୍ତି ଯେ ଆତ୍ମା ହିଁ ଜ୍ଞାନ ଗ୍ରହଣ କରିଥାଏ, କାରଣ ସେମାନେ ଆତ୍ମାକୁ ନିର୍ଲେପ ବୋଲି କହିଦେଇଛନ୍ତି। ବାସ୍ତବରେ ଆତ୍ମା ହିଁ ସବୁକିଛି କରିଥାଏ, ନିଜର କର୍ମ ଅନୁସାରେ ପୁନର୍ଜନ୍ମ ମଧ୍ୟ ଆତ୍ମା ହିଁ ନେଇଥାଏ। ବାବା ଏହିସବୁ ପଏଣ୍ଟକୁ ଭଲ ଭାବରେ ତୁମମାନଙ୍କ ବୁଦ୍ଧିରେ ଭରୁଛନ୍ତି। ସବୁ ସେଣ୍ଟରମାନଙ୍କରେ କ୍ରମ ଅନୁସାରେ ଦେହି ଅଭିମାନୀ ଅଛନ୍ତି, ଯିଏକି ଭଲ ଭାବରେ ଏହି କଥାକୁ ବୁଝୁଛନ୍ତି ଏବଂ ବୁଝାଉଛନ୍ତି। ଦେହ ଅଭିମାନରେ ନା କିଛି ବୁଝିପାରିବେ ନା ବୁଝାଇ ପାରିବେ। ମୁଁ କିଛି ବୁଝିପାରୁ ନାହିଁ କହିବା ମଧ୍ୟ ଦେହ ଅଭିମାନ ଅଟେ। ଆରେ ତୁମେ ତ ଆତ୍ମା, ବାବା ଆତ୍ମାମାନଙ୍କୁ ହିଁ ବୁଝାଉଛନ୍ତି, ତେଣୁ ତୁମମାନଙ୍କର ବୁଦ୍ଧି ସମ୍ପୂର୍ଣ୍ଣ ଖୋଲିଯିବା ଦରକାର। କିନ୍ତୁ ଯଦି ଭାଗ୍ୟରେ ନାହିଁ ତେବେ ବୁଦ୍ଧି ମଧ୍ୟ ଖୋଲେ ନାହିଁ। ବାବା ତ ପୁରୁଷାର୍ଥ କରାଉଛନ୍ତି, କିନ୍ତୁ ଯାହାଙ୍କର ଭାଗ୍ୟରେ ନାହିଁ ସେ ପୁରୁଷାର୍ଥ ମଧ୍ୟ କରିବେ ନାହିଁ। ଏମିତି ତ ଏକଥା ବହୁତ ସହଜ, କେବଳ ଅଲପ ଅର୍ଥାତ୍ ବାବା ଏବଂ ବେ ଅର୍ଥାତ୍ ବର୍ଷାକୁ ବୁଝିବାକୁ ହେବ। ଏବେ ବେହଦ୍ର ବାବାଙ୍କ ଠାରୁ ବର୍ଷା ମିଳୁଛି। ତୁମେ ଭାରତବାସୀମାନେ ସମସ୍ତେ ଭଗବାନ ଭଗବତୀ ଥିଲ, ସେଠାରେ ପ୍ରଜା ମଧ୍ୟ ସେହିପରି ଥିଲେ, ବର୍ତ୍ତମାନ ତ ସମସ୍ତେ ପତିତ ହୋଇଯାଇଛନ୍ତି। ବାବା ତୁମମାନଙ୍କୁ କେତେ ବୁଝାଉଛନ୍ତି, ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ମନେ ପକାଅ। ବାବା କହୁଛନ୍ତି, ପିଲାମାନେ ମୁଁ ତୁମକୁ ଭଗବାନ ଭଗବତୀ କରିଥିଲି, ତୁମେ ଏବେ କ'ଣ ହୋଇଗଲଣି? ଏହା ହେଉଛି କୁମ୍ଭୀ ପାକ ନର୍କ। ଏହି ବିଷୟ ବୈତରଣୀ ନଦୀରେ ମନୁଷ୍ୟ ଜୀବଜନ୍ତୁ ପଶୁପକ୍ଷୀ ଆଦି ସମସ୍ତଙ୍କୁ ଏକାଭଳି ଦେଖାଇଥାନ୍ତି। ଏଠାରେ ତ ମନୁଷ୍ୟମାନେ ଆହୁରି ଖରାପ ହୋଇଯାଇଛନ୍ତି। ମନୁଷ୍ୟମାନଙ୍କ ଭିତରେ କେତେ କ୍ରୋଧ ରହିଛି, ଲକ୍ଷ ଲକ୍ଷ ଲୋକଙ୍କୁ ମାରିଦେଉଛନ୍ତି। ଏବେ ଭାରତ ବେଶ୍ୟାଳୟ ହୋଇଯାଇଛି, ଯାହାକୁ ଶିବାବା ପୁଣି ଶିବାଳୟ କରୁଛନ୍ତି। ବାବା କେତେ ଭଲ ଭାବରେ ବୁଝାଉଛନ୍ତି, ନିର୍ଦ୍ଦେଶ ଦେଉଛନ୍ତି ଯେ ଏପରି ଏପରି କର, ଚିତ୍ର ତିଆରି କର, ବଡ଼ ବଡ଼ ଲୋକମାନଙ୍କୁ ବୁଝାଅ। ଏହି ପ୍ରାଚୀନ ଯୋଗ ପ୍ରାଚୀନ ଜ୍ଞାନ ସମସ୍ତଙ୍କୁ ଶୁଣିବା ଦରକାର। ବଡ଼ ବଡ଼ ମହଲ ନେଇ ପ୍ରଦର୍ଶନୀ ଲଗାଇବା ଦରକାର। ହଲ୍ର ମାଲିକଙ୍କୁ ତ ହଲ୍ର ଭଡ଼ା ନେବା ଉଚିତ ନୁହେଁ, ତଥାପି ଯଦି ଠିକ୍ ଭାବୁଛ ତେବେ ଭଡ଼ା ନିଅ। କିନ୍ତୁ ଆପଣ ଚିତ୍ର ତ ଦେଖନ୍ତୁ, ଯଦି ଚିତ୍ର ଦେଖିବେ ତେବେ ତୁରନ୍ତ ଭଡ଼ା ଫେରସ୍ତ କରିଦେବେ। କେବଳ କାଇଦାରେ ବୁଝାଇବା ଦରକାର, କ୍ଷମତା ତ ତାଙ୍କ ହାତରେ ରହୁଛି ନା, ସେ ଚାହିଁଲେ ସବୁ କିଛି କରିପାରିବେ। ସେମାନେ କ'ଣ କିଛି ବୁଝୁଛନ୍ତି? ସେମାନଙ୍କର ବିନାଶ କାଳେ ବିପରୀତ ବୁଦ୍ଧି ଥିଲା, ତେଣୁ ସେମାନେ ବିନାଶ ହୋଇଗଲେ। ପାଣ୍ଡବମାନେ ତ ଭବିଷ୍ୟତରେ ପଦ ପାଇଲେ, ତାହା ମଧ୍ୟ ପରେ, ଭବିଷ୍ୟତରେ ସେମାନଙ୍କର ରାଜ୍ୟ ହେବ। ଏବେ କ'ଣ ରାଜ୍ୟ କରିବ କି? ଏହି ଘରଦ୍ୱାର ଆଦି ସବୁ କିଛି ଭାଙ୍ଗି ରୁଜିଯିବ। ଏବେ ବାବା ବୁଝାଉଛନ୍ତି, ପ୍ରଦର୍ଶନୀ ମଧ୍ୟ କରିବା ଦରକାର, ଖୁବ୍ ଭଲ ଭାବରେ କାର୍ଡ ଦେଇ ନିମନ୍ତ୍ରଣ ଦେବା ଦରକାର। ତୁମେମାନେ ପ୍ରଥମେ ବଡ଼ମାନଙ୍କୁ ବୁଝାଅ, ତେବେ ସେମାନେ ସାହାଯ୍ୟ କରିବେ, ବାକି ଶୋଇ ରହିବାର ନାହିଁ। କେତେକ ପିଲା ଦେହ ଅଭିମାନ କାରଣରୁ ଶୋଇ ରହୁଛନ୍ତି, ଅର୍ଥାତ୍ ସେବା କରୁନାହାନ୍ତି। ତେବେ କମିଟି ଆଦି କରି ପରସ୍ପରର ସଂସ୍କାରକୁ ମିଶାଇ ଯୋଜନା ପ୍ରସ୍ତୁତ କରିବା ଦରକାର। ବାକି ମୁରଲୀ ନ ପଢ଼ିଲେ ଧାରଣା କିପରି ହେବ? ଏଇଭଳି ସବୁ ବେପରୁଆ ସନ୍ତାନ ମଧ୍ୟ ଅଛନ୍ତି। ଆଚ୍ଛା, ମିଠା ମିଠା ଶିଖିଲତେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନ ମାନଙ୍କର ଆତ୍ମିକ ପିତା ପରମାତ୍ମାଙ୍କୁ ନମସ୍ତେ ନମସ୍ତେ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ, ପ୍ରଥମ ପଏଣ୍ଟ, ଦେହୀ ଅଭିମାନୀ ହୋଇ ସେବାର ଭିନ୍ନ ଭିନ୍ନ ଉପାୟ ବାହାର କରିବାକୁ ହେବ। ପରସ୍ପର ମଧ୍ୟରେ ମଧୁର ସମ୍ପର୍କ ରଖି ସେବା କରିବାକୁ ହେବ। ବାପା ଯେପରି କଲ୍ୟାଣକାରୀ ଅଟନ୍ତି ସେହିପରି କଲ୍ୟାଣକାରୀ ହେବାକୁ ପଡ଼ିବ। ସେକେଣ୍ଡ ପଏଣ୍ଟ, ପ୍ରୀତି ବୁଦ୍ଧି ହୋଇ ଅନ୍ୟମାନଙ୍କ ସହିତ ସଙ୍ଗ ତୁଟେଇ ଜଣଙ୍କ ସହିତ ଯୋଡ଼ିବାକୁ ହେବ। ଏହିଭଳି କୌଣସି ଅକର୍ତ୍ତବ୍ୟ କରିବାର ନାହିଁ ଯାହାକି କଳ୍ପ କଳ୍ପାନ୍ତର ପାଇଁ କ୍ଷତି ହୋଇଯିବ। ଆଜିର ବରଦାନ, ବେହଦ୍ର ବୈରାଗ୍ୟ ବୃତ୍ତି ଦ୍ୱାରା ନଷ୍ଟ ମୁହା ସ୍ମୃତି ସ୍ୱରୂପ ହେଉଥିବା ଅଚଲ ଅଟଲ ହୁଅ। ବେହଦ୍ର ବୈରାଗ୍ୟ ବୃତ୍ତି ଦ୍ୱାରା ନଷ୍ଟ ମୁହା ସ୍ମୃତି ସ୍ୱରୂପ ହେଉଥିବା ଅଚଳ ଅଟଳ ହୁଅ। ଯେଉଁମାନେ ସର୍ବଦା ବେହଦ୍ର ବୈରାଗ୍ୟ ବୃତ୍ତିରେ ରହିଥାନ୍ତି ସେମାନେ କେବେ ବି କୌଣସି ବି ଦୃଶ୍ୟକୁ ଦେଖି ବିଚଳିତ ବା ହଲଚଲ ହୁଅନ୍ତି ନାହିଁ, ସର୍ବଦା ଅଚଳ ଅଟଳ ରହିଥାନ୍ତି। କାହିଁକି ନା ବେହଦ୍ର ବୈରାଗ୍ୟ ବୃତ୍ତି ଆଧାରରେ ସେମାନେ ନଷ୍ଟ ମୁହା ସ୍ମୃତି ସ୍ୱରୂପ ହୋଇଯାଆନ୍ତି। ଯଦି ଛୋଟ ମୋଟ ଘଟଣାକୁ ଦେଖି ଅଂଶ ମାତ୍ରାରେ ମଧ୍ୟ ହଲଚଲ ହୋଇଯାଉଛ ବା ମୋହ ଉତ୍ପନ୍ନ ହେଉଛି ତେବେ ଅଙ୍ଗଦ ଭଳି ଅଚଳ ଅଟଳ କୁହାଯିବ ନାହିଁ। କାହିଁକି ନା ବେହଦ୍ର ବୈରାଗ୍ୟ ବୃତ୍ତିରେ ଗମ୍ଭୀରତା ସହିତ ରମଣୀକତା ମଧ୍ୟ ଅନ୍ତର୍ନିହିତ ଅଟେ। ସ୍ଲୋଗାନ, ରାଜ୍ୟ ଅଧିକାରୀ ହେବା ସହିତ ବେହଦ୍ର ବୈରାଗୀ ହୋଇ ରହିବା ହିଁ ରାଜ ଋଷିର ଲକ୍ଷଣ। ରାଜ୍ୟ ଅଧିକାରୀ ହେବା ସହିତ ବେହଦ୍ର ବୈରାଗୀ ହୋଇ ରହିବା ହିଁ ରାଜ ଋଷିର ଲକ୍ଷଣ। ଅବ୍ୟକ୍ତ ଇସାରା, ନିଶ୍ଚୟର ମୂଳଦୁଆକୁ ମଜବୁତ କରି ସର୍ବଦା ନିର୍ଭୟ ଏବଂ ନିଶ୍ଚିନ୍ତ ରୁହ। ବ୍ୟର୍ଥ ସଂକଳ୍ପ କରିବାର ବା ସନ୍ଦେହ କରିବାର ପରିସ୍ଥିତି ଥିଲେ ମଧ୍ୟ ତୁମ ଭିତରେ ଏହି ସମର୍ଥ ସଂକଳ୍ପ ଚାଲୁ ଯେ ବାବା ସର୍ବଦା ରକ୍ଷକ ଅଟନ୍ତି, କଲ୍ୟାଣକାରୀ ଅଟନ୍ତି। ଏହିଭଳି ନିଶ୍ଚୟର ବିଜୟ ସୁନିଶ୍ଚିତ ଅଟେ। ତେଣୁ ପ୍ରଶ୍ନବାଚକର ତେଢ଼ା ରାସ୍ତାରେ ନ ଯାଇ ସର୍ବଦା କଲ୍ୟାଣର ବିନ୍ଦୁ ଲଗାଅ, ଫୁଲଷ୍ଟପ୍ ଅର୍ଥାତ୍ ବିନ୍ଦୁ ବା ପୁଣ୍ୟଛେଦ। ଏହି ବିଧି ଦ୍ୱାରା ସବୁ କଥା ସହଜ ମଧ୍ୟ ହୋଇଯିବ ଏବଂ ସିଦ୍ଧି ମଧ୍ୟ ମିଳିଯିବ। ମାତେଶ୍ୱରୀଙ୍କର ଅମୂଲ୍ୟ ମହାବାକ୍ୟ, ଆତ୍ମା କେବେ ବି ପରମାତ୍ମାଙ୍କର ଅଂଶ ହୋଇପାରିବ ନାହିଁ। ଏଭଳି ବହୁତ ମନୁଷ୍ୟ ଅଛନ୍ତି ଯେଉଁମାନେ ଭାବୁଛନ୍ତି ଆମେ ଆତ୍ମାମାନେ ପରମାତ୍ମାଙ୍କର ଅଂଶ ଅଟୁ। ତେବେ ଅଂଶ ତ ଛୋଟିଆ ଖଣ୍ଡକୁ ହିଁ କୁହାଯାଏ। ଗୋଟିଏ ପଟେ କହୁଛନ୍ତି ପରମାତ୍ମା ଅନାଦି ଏବଂ ଅବିନାଶୀ ଅଟନ୍ତି, ପୁଣି ଅବିନାଶୀ ପରମାତ୍ମାକୁ ଖଣ୍ଡ ଖଣ୍ଡ କିପରି କରିହେବ? ପରମାତ୍ମା ଖଣ୍ଡ ଖଣ୍ଡ କିପରି ହୋଇପାରିବେ? ଯଦି ଆତ୍ମା ଅଜର ଅମର, ଏବେ ଆତ୍ମାକୁ ଯିଏ ସୃଷ୍ଟି କରିଛନ୍ତି ସିଏ ମଧ୍ୟ ଅମର ହୋଇଥିବେ। ଏଇଭଳି ଅମର ପରମାତ୍ମାଙ୍କୁ ଖଣ୍ଡ ଖଣ୍ଡ କହିବା ଅର୍ଥାତ୍ ତାଙ୍କୁ ବିନାଶୀ କହିବା। କିନ୍ତୁ ଆମେମାନେ ତ ଜାଣିଛେ ଯେ ଆମେ ଆତ୍ମାମାନେ ପରମାତ୍ମାଙ୍କର ସନ୍ତାନ, ତେଣୁ ଆମେ ତାଙ୍କର ବଂଶଜ ହୋଇଗଲେ ଅର୍ଥାତ୍ ତାଙ୍କର ସନ୍ତାନ ହୋଇଗଲେ। ତେବେ ସନ୍ତାନ କ'ଣ କେବେ ଅଂଶ ହୋଇପାରିବେ? ସେଥିପାଇଁ ପରମାତ୍ମାଙ୍କର ମହାବାକ୍ୟ ହେଲା, ପିଲାମାନେ ମୁଁ ଅବିନାଶୀ ଏବଂ ସଦା ଜାଗ୍ରତ ଜ୍ୟୋତି ଅଟେ, ମୁଁ ଏକ ଦୀପ ଶିଖା ସଦୃଶ ଅଟେ ଯାହାକି କେବେ ଲିଭିଯାଏ ନାହିଁ। କିନ୍ତୁ ମନୁଷ୍ୟ ଆତ୍ମାମାନଙ୍କର ଆତ୍ମାରୂପୀ ଦୀପ ଜାଗ୍ରତ ହୁଏ, ପୁଣି ବି ଲିଭି ବି ଯାଏ। ତେବେ ସମସ୍ତଙ୍କର ଜ୍ୟୋତିକୁ ମୁଁ ହିଁ ଜାଗ୍ରତ କରିଥାଏ, କାରଣ ମୁଁ ହିଁ ସମସ୍ତଙ୍କୁ ଜ୍ଞାନର ଆଲୋକ ଏବଂ ଶକ୍ତି ପ୍ରଦାନ କରିଥାଏ। ବାକି ଆତ୍ମାର ଜ୍ୟୋତି ଏବଂ ମୋ ଭିତରେ ଥିବା ଜ୍ୟୋତି ଭିତରେ ଅନ୍ତର ନିଶ୍ଚିତ ରହିଛି। ଯେପରି ଇଲେକ୍ଟ୍ରିକ୍ ବଲ୍ରେ ମଧ୍ୟ ଅଧିକ ଶକ୍ତିଶାଳୀ ଏବଂ କମ୍ ଶକ୍ତିଶାଳୀ ଥାଏ, ସେହିପରି ଆତ୍ମାମାନଙ୍କ ଭିତରେ ମଧ୍ୟ କେହି ଅଧିକ ଶକ୍ତିଶାଳୀ ହୋଇଥାନ୍ତି ତ କେହି କମ୍ ଶକ୍ତିଶାଳୀ ହୋଇଥାନ୍ତି। କିନ୍ତୁ ପରମାତ୍ମାଙ୍କର ଶକ୍ତି କେବେ ବି କମ୍ ବେଶୀ ହୋଇନଥାଏ। ସେଥିପାଇଁ ପରମାତ୍ମାଙ୍କୁ ସର୍ବଶକ୍ତିମାନ ବୋଲି କୁହାଯାଏ, କାରଣ ସବୁ ଆତ୍ମାମାନଙ୍କ ଠାରୁ ତାଙ୍କ ଭିତରେ ଅଧିକ ଶକ୍ତି ରହିଛି, ଯିଏକି ସୃଷ୍ଟିର ଅନ୍ତିମ ସମୟରେ ଆସନ୍ତି। ଯଦି କେହି ଭାବୁଛନ୍ତି ଯେ ପରମାତ୍ମା ତ ସୃଷ୍ଟିର ମଝି ସମୟରେ ବା ପ୍ରତି ଯୁଗରେ ଆସନ୍ତି, ତେବେ ତାଙ୍କୁ ସର୍ବଶ୍ରେଷ୍ଠ କିପରି କୁହାଯିବ? ଯଦି କେହି କହୁଛନ୍ତି ପରମାତ୍ମା ସୃଷ୍ଟିର ମଝିରେ ଅର୍ଥାତ୍ ଯୁଗେ ଯୁଗେ ଆସୁଛନ୍ତି, ତେବେ କ'ଣ ଏପରି ବୁଝାଯିବ ଯେ ସିଏ କ'ଣ ବାରମ୍ବାର ନିଜର ଶକ୍ତିକୁ ପ୍ରୟୋଗ କରିଥାନ୍ତି? ଯଦି ସର୍ବଶକ୍ତିମାନଙ୍କର ଏତେ ଶକ୍ତି ଅଛି, ଅର୍ଥାତ୍ ମଝି ସମୟରେ ଆସି ସବୁ ଆତ୍ମାମାନଙ୍କୁ ଶକ୍ତିଶାଳୀ କରିଦେଉଛନ୍ତି ବା ସଦ୍ଗତି ଦେଇଦେଉଛନ୍ତି, ତେବେ ତାଙ୍କର ଶକ୍ତି ସ୍ଥାୟୀ ହୋଇ ରହିବା ଦରକାର। ପୁଣି ତୁମମାନଙ୍କର ଦୁର୍ଗତି କାହିଁକି ହେଉଛି? ତେଣୁ ଏହାଦ୍ୱାରା ସିଦ୍ଧ ହେଉଛି ଯେ ପରମାତ୍ମା ଯୁଗେ ଯୁଗେ ଆସୁନାହାନ୍ତି, ଅର୍ଥାତ୍ ସୃଷ୍ଟିର ମଝି ସମୟରେ ଆସୁନାହାନ୍ତି। ସିଏ ତ କଳ୍ପର ଅନ୍ତିମ ସମୟରେ ଥରେ ମାତ୍ର ହିଁ ଆସନ୍ତି ଏବଂ ସମସ୍ତଙ୍କର ସଦ୍ଗତି କରିଦିଅନ୍ତି। ଯେହେତୁ ପରମାତ୍ମା ଏତେ ବଡ଼ କାର୍ଯ୍ୟ କରୁଛନ୍ତି, ତେଣୁ ତାଙ୍କର ସ୍ମାରକୀ ରୂପରେ ବହୁତ ବଡ଼ ବଡ଼ ଶିବଲିଙ୍ଗର ପ୍ରତିମା ତିଆରି କରି ପୂଜା କରୁଛନ୍ତି। ତେଣୁ ନିଶ୍ଚିତ ଭାବରେ ପରମାତ୍ମା ସତ୍ୟ ଅଟନ୍ତି, ଚୈତନ୍ୟ ଅଟନ୍ତି ଏବଂ ଆନନ୍ଦ ସ୍ୱରୂପ ମଧ୍ୟ ଅଟନ୍ତି। ଓମ୍ ଶାନ୍ତି।